ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଦିଲ୍ଲୀ ବିଧାନସଭା ପରିସରରେ ଆସନ୍ତା 24 ତାରିଖରେ ଅନୁଷ୍ଠିତ ହେବ ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ. ଜୈବ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଦ୍ୱାରା ଭାରତ ଏକ ଶକ୍ତି ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇପାରିବ, କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ. ସ୍ୱଚ୍ଛ ଭୋଟର ତାଲିକା ଗଣତନ୍ତ୍ରକୁ ମଜବୁତ କରିଥାଏ, କହିଲେ ନିର୍ବାଚନ ଆୟୋଗ. ହାତୀଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲାଗି ସଚେତନତା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହସ୍ତୀ ଦିବସ ଏବଂ ଏସିଆନ୍ ବକ୍ସିଂ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ. ଦିଲ୍ଲୀ ବିଧାନସଭା ପରିସରରେ ଆସନ୍ତା 24 ତାରିଖରେ ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ପ୍ରଥମ ନିର୍ବାଚିତ ବାଚସ୍ପତି ବିଠଲ ଭାଇ ପଟେଲଙ୍କ ଦାୟିତ୍ୱ ଗ୍ରହଣ କରିବାର ଶତବାର୍ଷିକୀ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି, ବିଠଲ ଭାଇ ପଟେଲଙ୍କ ଜୀବନାଦର୍ଶ, ସାଂସଦ ଭାବରେ କାର୍ଯ୍ୟଶୈଳୀ ଏବଂ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଆଧାରିତ ଏକ ପ୍ରଦର୍ଶନୀ, ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ଏବଂ ସ୍କାରକୀ ଡାକଟିକଟ ଉନ୍ମୋଚନ କରାଯିବ। ଉଦ୍ଯାପନୀ ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରିବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଓ କିରଣ ରିଜିଜୁ, ପୂର୍ବତନ ଲୋକସଭା ବାଚସ୍କତି ବୀରା କୁମାର, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ଜୈବ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ୍ର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଲେ ଭାରତ ଏକ ଶକ୍ତି ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଗତକାଲି ପୁନେଠାରେ ବାୟୋଭର୍ସ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ଜୈବ ଇନ୍ଧନ ଆମଦାନୀ ହ୍ରାସ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେଶର ଚିନି ଶିଳ୍ପ ଚିନି ଉତ୍ପାଦନ ସହିତ ଇଥାନଲ, ଜୈବ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଶ୍ରୀ ଗଡ଼କରୀ ପରାମର୍ଶ ଦେଇଛନ୍ତି।
ମାନେ କହା ଆମର ସବ ସୁଗର ଫ୍ୟାକ୍ଟ୍ରି ବାଲକୁ ବଏଲର ମେ ବଗାସ ଜଲାନେ କେ ବଜାୟ ବଗାସ ସେ ସିଏନ୍ଜି ବନାଓ ବାୟୋ ଡାଇଜେଷ୍ଟର ମେ ଡାଲକର ଔର ସିଏନ୍ଜି କେ ବଜାୟ ଅଗର ଆଗେ ଚଲ ଯାଏ ତୋ ହାଇଡ୍ରୋଜେନ୍ ବନାଓ। ହମନେ ଅଭି ରିସେଣ୍ଟଲି ହାଇଡ୍ରୋଜେନ୍ କା ପାଇଲଟ ପ୍ରୋଜେକ୍ଟ ଶୁରୁ କିଆ 10 ରୁଟ ପର ତୋ ହାଇଡ୍ରୋଜେନ୍ ଇଜ ଏ ଫ୍ୟୁଏଲ ଫର ଦ ଫ୍ୟୁଚର ଔର ହାଇଡ୍ରୋଜେନ୍ କେ କାରଣ ଯୋ ଗ୍ରୀନ ହାଇଡ୍ରୋଜେନ୍ ହେ ମୁଝେ ଲଗତା ହେ କି ହମାରେ ଦେଶ କି ତସ୍ୱୀର ବଦଲ ଯାଏଗି।
କୃଷି ଉତ୍ପାଦରୁ ସବୁଜ ହାଇଡ୍ରୋଜେନ୍ ଭଳି ସ୍ୱଚ୍ଛ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଅଧିକ ଗବେଷଣା ଉପରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ବର୍ଜ୍ୟକୁ ଜୈବ ଇନ୍ଧନରେ ପରିଣତ କରାଯିବ, ସେଥିମଧ୍ୟରେ ବାୟୋ ସିଏନ୍ଜି ଏବଂ ବାୟୋ ଏଭିଏସନ୍ ଇନ୍ଧନ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ପାରମ୍ପରିକ ଉତ୍ପାଦ ସହିତ ବିକଳ୍ପ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଗଡ଼କରୀ ଶିଳ୍ପଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱଚ୍ଛ ଭୋଟର ତାଲିକା ଗଣତନ୍ତ୍ରକୁ ମଜବୁତ କରିଥାଏ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ବିହାରରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ତାଲିକା ପ୍ରସ୍ତୁତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆର୍ଜେଡି ସମେତ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆୟୋଗ କହିଛନ୍ତି, ଏହି ସଂଶୋଧିତ ତାଲିକା ପ୍ରସ୍ତୁତି ନେଇ ସମସ୍ତ ତଥ୍ୟକୁ ଆୟୋଗଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ଦୈନିକ ତଥ୍ୟ ପ୍ରସାରଣ ମାଧ୍ୟମରେ ଆୟୋଗଙ୍କ ପକ୍ଷରୁ ବିହାରରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ତାଲିକା ନେଇ ସୂଚନା ପ୍ରଦାନ କରାଯାଉଛି। ଏହି ତାଲିକା ପ୍ରସ୍ତୁତିରେ ହସ୍ତଗତ ହୋଇଥିବା 10,570 ଦାବି ଏବଂ ଆପତ୍ତି ମଧ୍ୟରୁ 127 ସମାଧାନ ହୋଇସାରିଛି ବୋଲି ଆୟୋଗ କହିଛନ୍ତି। କାଜାକସ୍ତାନର ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସଶସ୍ତ ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୁଲତାନ କାମାଲେଟ୍ଦିନୋଭ ଆଜି ଭାରତର ସେନାମୁଖ୍ୟ ଅନିଲ ଚୌହାନ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀଙ୍କ ସହ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ସାମରିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତୀୟ ସେନାମୁଖ୍ୟ ଜେନେରାଲ ଚୌହାନ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀଙ୍କ ସହ ପୃଥକ୍ ପୃଥକ୍ ବୈଠକରେ ସେ ଯୋଗଦେବେ। ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ଙ୍କ ସହ ମଧ୍ୟ କାଜାକସ୍ତାନ ଉପପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ପ୍ରତିରକ୍ଷା ସହଭାଗିତାକୁ ସୁଦୃଢ଼ କରିବା ଏବଂ ସହଯୋଗ ଓ ନବସୃଜନର ନୂତନ ମାର୍ଗ ଉନ୍ମୋଚନ କରିବାରେ ସହମତ ହୋଇଛନ୍ତି। କାଜାକସ୍ତାନର ଉପପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ 10 ଜଣିଆ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀସ୍ଥିତ ଜାତୀୟ ପ୍ରତିରକ୍ଷା କଲେଜ ମଧ୍ୟ ପରିଦର୍ଶନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହାତୀଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲାଗି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି। ତାମିଲନାଡୁର କୋଏମ୍ବାଟୁର୍ଠାରେ ଏହି ଅବସରରେ ଆଜି ଜାତୀୟ ସମାରୋହ ଅନୁଷ୍ଠିତ ହେବ। ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ତାମିଲନାଡୁ ବନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉଦ୍ଘାଟନ କରିବେ। ହାତୀ ସୁରକ୍ଷା ଏବଂ ମଣିଷ ହାତୀ ସଂଘର୍ଷ ଜନିତ ଆହ୍ୱାନର ମୁକାବିଲା ଲକ୍ଷ୍ୟ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ବନ ବିଭାଗର ଅଧିକାରୀ, ନୀତି ନିର୍ଦ୍ଧାରକ, ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ନାଗରିକ ସମାଜ ପ୍ରତିନିଧି ଏଥିରେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବୁଦ୍ଧି, ଶକ୍ତି ଏବଂ ପ୍ରକୃତିର ସନ୍ତୁଳନ ରକ୍ଷାରେ ହାତୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ପ୍ରାୟ 60% ବନ୍ୟ ହାତୀ ଭାରତରେ ଅଛନ୍ତି। 33 ହାତୀ ସଂରକ୍ଷଣ ଏବଂ 150 ହାତୀ କରିଡର ଭାରତରେ କାର୍ଯ୍ୟକ୍ଷମ ରହିଛି। ଶ୍ରୀ ଅମରନାଥ ଜୀ ସୁରକ୍ଷିତ ଯାତ୍ରାରେ ସହଯୋଗ ପ୍ରଦାନ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂଶ୍ଳିଷ୍ଟ ଅଂଶୀଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁରକ୍ଷା ବାହିନୀ, ଶ୍ରୀ ଅମରନାଥ ଜୀ ମନ୍ଦିର ବୋର୍ଡ, ଜାମ୍ମୁ କାଶ୍ମୀର ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଏବଂ ସୁଗମ ଯାତ୍ରା ନେଇ ଶ୍ରୀ ଶାହା ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଚଳିତ ବର୍ଷ 4,14,000 ଅଧିକ ଶ୍ରଦ୍ଧାଳୁ ଶ୍ରୀ ଅମରନାଥ ଜୀ ଯାତ୍ରା କରିଛନ୍ତି। ଭାରତୀୟ ସଂସ୍କୃତିର ଅଖଣ୍ଡ ପରମ୍ପରା ଏବଂ ବିଶ୍ୱାସର ଏହା ପ୍ରତୀକ ବୋଲି ସେ କହିଛନ୍ତି। ଆଧାର ମୁଖଚିହ୍ନଟ ବ୍ୟବସ୍ଥା ଗତ 10 ସୁଦ୍ଧା 200 crore ଅତିକ୍ରମ କରିଛି। ୟୁଆଇଡିଏଆଇର କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମାତ୍ର 6 ମଧ୍ୟରେ ଏହି ସଂଖ୍ୟା 2 times ବୃଦ୍ଧି ପାଇଛି। ଏହି ସଫଳତା ଆଧାରର ସୁରକ୍ଷିତ, ଅନ୍ତର୍ଭୁକ୍ତି ଏବଂ ଅଭିନବତାକୁ ପ୍ରମାଣ କରୁଛି ବୋଲି ସେ କହିଛନ୍ତି। ସେବା ପ୍ରଦାନକାରୀ ଏବଂ ନାଗରିକ ଉଭୟଙ୍କର ବିଶ୍ୱାସ ଓ ଭରସାକୁ ଏହା ସ୍ୱଷ୍ଟ କରୁଛି। ଏହି ବ୍ୟବସ୍ଥା ନାଗରିକଙ୍କ ତୁରନ୍ତ ପରିଚୟ ଯାଞ୍ଚ କରିବାରେ ସହାୟକ ହୋଇଛି। ଏଥିପାଇଁ ଅନ୍ୟ କୌଣସି ବିଶେଷ ତଥ୍ୟର ଆବଶ୍ୟକତା ପଡ଼େ ନାହିଁ। ଏଭଳି ବ୍ୟବସ୍ଥା ହିତାଧିକାରୀ ସେବା ପ୍ରଦାନରେ ବିଶେଷ ସହାୟକ ହୋଇପାରୁଛି ବୋଲି ଶ୍ରୀ କୁମାର କହିଛନ୍ତି। ପାକିସ୍ତାନ ସେନାଧ୍ୟକ୍ଷ ଅସିମ୍ ମୁନିର୍ଙ୍କ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକକୁ ଭାରତ ତୀବ୍ର ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦେଶର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କୌଣସି ପ୍ରକାର ପରମାଣୁ ଅସ୍ତ୍ର ପ୍ରୟୋଗ ଜନିତ ଧମକ ନିକଟରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ମୁନିର୍ଙ୍କ ମନ୍ତବ୍ୟକୁ ତର୍ଜମା କରିବା ସହ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ନିୟନ୍ତ୍ରଣ ନେଇ ଦୀର୍ଘକାଳୀନ ଚିନ୍ତା କରିବାକୁ ଆନ୍ତର୍ଜାତିକ ସମୁଦାୟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହ୍ୱାନ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ସହ ପାକିସ୍ତାନ ସେନାର ଘନିଷ୍ଠ ସମ୍ପର୍କ ନେଇ ସମୀକ୍ଷା କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ରୁଷରୁ ତେଲ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ 50% ଶୁଳ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ଆସନ୍ତା ଶୁକ୍ରବାର ଆଲାସ୍କାଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଫଳପ୍ରଦ ଆଲୋଚନା ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ସ୍ୱାଭାବିକ ବାଣିଜ୍ୟ କାରବାର ନେଇ ମାର୍ଗ ଉନ୍ମୁକ୍ତ ହୋଇପାରେ। ଶ୍ରୀ ଟ୍ରମ୍ପ କହିଛନ୍ତି, ବୈଠକର ପ୍ରଥମ 2 ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା ସ୍ୱଷ୍ଟ ହୋଇପାରିବ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ଏବଂ ଅନ୍ୟ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ରୁଷ ୟୁକ୍ରେନ୍ ଯୁଦ୍ଧବିରତି ନେଇ ସେ ଆଶାବାଦୀ ଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଏସିଆନ୍ ବକ୍ସିଂ ଚାମ୍ପିୟନ୍ସିପ୍ 2025 19 କମ୍ ଏବଂ 22 କମ୍ ବିଭାଗରେ ଭାରତୀୟ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ 19 କମ୍ ଦଳ 3 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 4 କାଂସ୍ୟ ପଦକ ସହ ମୋଟ 14 ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନକୁ ସ୍ଥାନିତ ହୋଇଛନ୍ତି। 22 କମ୍ ବିଭାଗରେ ଭାରତୀୟ ଦଳ 1 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ 8 ବ୍ରୋଞ୍ଜ ପଦକ ସହ ମୋଟ 13 ପଦକ ହାସଲ କରି ତାଲିକାର ଚତୁର୍ଥ ସ୍ଥାନ ରହିଛି। 22 କମ୍ ବିଭାଗରେ ରିତିକା 80 kg ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦିଲ୍ଲୀ ବିଧାନସଭା ପରିସରରେ ଆସନ୍ତା 24 ଅନୁଷ୍ଠିତ ହେବ 2-ଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ। ଜୈବ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଦ୍ୱାରା ଭାରତ ଏକ ଶକ୍ତି ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇପାରିବ କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ସ୍ୱଚ୍ଛ ଭୋଟର ତାଲିକା ଗଣତନ୍ତ୍ରକୁ ମଜବୁତ କରିଥାଏ କହିଲେ ନିର୍ବାଚନ ଆୟୋଗ। ହାତୀଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲାଗି ସଚେତନତା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହସ୍ତୀ ଦିବସ ଏବଂ ଏସିଆନ୍ ବକ୍ସିଂ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା।